ପ୍ରଥମ ବଂଶାବଳୀ ଛଅ ପର୍ବ ଲେବିର ପୁତ୍ର ଗେର୍ସୋନ, କହାତ ଓ ମରାରୀ। କହାତର ପୁତ୍ର ଅମ୍ରାମ, ଜିସହର ଓ ହିବ୍ରଣ ଓ ଉସିଏଲ। ଅମ୍ରାମର ସନ୍ତାନ ହାରଣ ଓ ମୋସା ଓ ମରିୟମ। ପୁଣି ହାରଣର ପୁତ୍ର ନାଦବ ଓ ଅବିହୁ, ଇଲ୍ୟାସର ଓ ଇଥାମର। ଇଲ୍ୟାସର ପିନହସ୍‌କୁ ଜାତ କଲା, ପିନହସ୍ ଅବିଶୟକୁ ଜାତ କଲା। ପୁଣି ଅବିଶୟ ବୁକିକୁ ଜାତ କଲା ଓ ବୁକି ଉସିକୁ ଜାତ କଲା, ଆଉ ଉସି ସରହିୟକୁ ଜାତ କଲା ଓ ସରହିୟ ମରାୟତ୍‌କୁ ଜାତ କଲା। ମରାୟତ୍ ଅମରୀୟକୁ ଜାତ କଲା, ଅମରୀୟ ଅହିଟୁବ୍‌କୁ ଜାତ କଲା, ଆଉ ଅହିଟୁବ୍ ସାଦକକୁ ଜାତ କଲା, ସାଦକ ଅହିମାସ୍‌କୁ ଜାତ କଲା, ଅହିମାସ୍ ଅସରିୟକୁ ଜାତ କଲା, ଅସରିୟ ଜୋହାନନ୍‌କୁ ଜାତ କଲା, ଆଉ ଜୋହାନନ୍ ଅସରିୟକୁ ଜାତ କଲା। ଏହି ଅସରିୟ ଜେରୁସାଲମର ସୋଲମ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା। ଅସରିୟ ଅମରୀୟକୁ ଜାତ କଲା, ଅମରୀୟ ଅହିଟୁବ୍‌କୁ ଜାତ କଲା। ପୁଣି ଅହିଟୁବ୍ ସାଦକକୁ ଜାତ କଲା, ସାଦକ ସଲୁମ୍‌କୁ ଜାତ କଲା, ସଲୁମ୍ ହିଲ୍କିୟକୁ ଜାତ କଲା, ହିଲ୍କିୟ ଅସରିୟକୁ ଜାତ କଲା, ଆଉ ଅସରିୟ ସରାୟକୁ ଜାତ କଲା, ଆଉ ସରାୟ ଜିହୋସାଦକଙ୍କୁ ଜାତ କଲା। ପୁଣି ସଦାପ୍ରଭୁ ନବୁଖତ୍ ନିତ୍ସରର ହସ୍ତ ଦ୍ୱାରା ଜିହୁଦା ଓ ଜେରୁସାଲମକୁ ନିର୍ବାସିତ କରିବା ସମୟରେ ଏହି ଜିହୋସାଦକ ବନ୍ଦୀ ହୋଇଗଲା। ଲେବିର ପୁତ୍ର ଗେର୍ସୋମ, କହାତ ଓ ମରାରୀ ଥିଲେ। ଗେର୍ସମର ପୁତ୍ରମାନଙ୍କ ନାମ ଲିବ୍ନି ଓ ସିମିଇ। କହାତର ପୁତ୍ର ଅମ୍ରାମ, ଜିସହର, ହିବ୍ରଣ ଓ ଉସିଏଲ। ମରାରୀର ପୁତ୍ର ମହଲି ଓ ମୁସି। ଆଉ ଆପଣା ଆପଣା ପିତୃ ବଂଶାନୁସାରେ ଏ ସମସ୍ତେ ଲେବିୟ ଗୋଷ୍ଠୀ। ଗେର୍ସମର ସନ୍ତାନ, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଜହତ, ତାହାର ପୁତ୍ର ସିମ, ତାହାର ପୁତ୍ର ଜୟାହ, ତାହାର ପୁତ୍ର ଇଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଜିୟତ୍ରୟ। କହାତର ସନ୍ତାନ, ତାହାର ପୁତ୍ର ଅମିନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସିର, ତାହାର ପୁତ୍ର ଇଲକାନା, ତାହାର ପୁତ୍ର ଅବିଆସଫ, ତାହାର ପୁତ୍ର ଅସିର, ତାହାର ପୁତ୍ର ତହତ, ତାହାର ପୁତ୍ର ଉରିଏଲ, ତାହାର ପୁତ୍ର ଉସିୟ, ତାହାର ପୁତ୍ର ସୌଲ। ଇଲକାନାର ସନ୍ତାନ, ଅମାଶୟ ଓ ଅହିମୋତ। ଇଲକାନା ଇଲକାନାର ସନ୍ତାନ, ତାହାର ପୁତ୍ର ସୋଫି, ତାହାର ପୁତ୍ର ନହତ, ତାହାର ପୁତ୍ର ଇଲିଆବ, ତାହାର ପୁତ୍ର ଜିରୋହାମ, ତାହାର ପୁତ୍ର ଇଲକାନା। ସାମୁଏଲଙ୍କର ସନ୍ତାନ, ପ୍ରଥମଜାତ ଜୋଏଲ ଓ ଦ୍ୱିତୀୟ ଅବିୟ। ମରାରୀର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ସିମିଇ, ତାହାର ପୁତ୍ର ଉସ, ତାହାର ପୁତ୍ର ସିମିୟ, ତାହାର ପୁତ୍ର ହଗିୟ, ତାହାର ପୁତ୍ର ଅସାୟ। ନିୟମ ସିନ୍ଧୁକ ବିଶ୍ରାମସ୍ଥାନ ପାଇଲା ଉତ୍ତରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ ସେବାରେ ନିଯୁକ୍ତ କରିଥିଲେ ସେମାନଙ୍କର ନାମ ଏହି। ପୁଣି ସୋଲୋମନ ଜେରୁସାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱସ୍ୱ ପଦରେ ସେବା କଲେ। ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ପୋଏଲର ପୁତ୍ର, ସେ ସାମୁଏଲଙ୍କର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜିରୋହମର ପୁତ୍ର, ସେ ଇଲିଅଲର ପୁତ୍ର, ସେ ତୋହର ପୁତ୍ର, ସେ ସୁଫର ପୁତ୍ର, ସେ ଇଲକାନାର ପୁତ୍ର, ସେ ମାହତ୍ର ପୁତ୍ର, ସେ ଅମାଶୟର ପୁତ୍ର, ସେ ଇଲକାନାର ପୁତ୍ର, ସେ ଜୋଏଲର ପୁତ୍ର, ସେ ଅସରିୟର ପୁତ୍ର, ସେ ସଫନିୟର ପୁତ୍ର, ସେ ତହତର ପୁତ୍ର, ସେ ଅସିରର ପୁତ୍ର, ସେ ଅବିଆସଫର ପୁତ୍ର, ସେ କୋରହର ପୁତ୍ର, ସେ ଜିସହରିର ପୁତ୍ର, ସେ କହାତର ପୁତ୍ର, ସେ ଲେବିର ପୁତ୍ର, ସେ ଇସ୍ରାଏଲର ପୁତ୍ର। ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା। ସେହି ଆସଫ ବେରିଖିଅର ପୁତ୍ର, ସେ ସିମିର ପୁତ୍ର, ସେ ମିଖାଏଲର ପୁତ୍ର, ସେ ବାସେୟର ପୁତ୍ର, ସେ ମିଲ୍କିଅର ପୁତ୍ର, ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟର ପୁତ୍ର, ସେ ଏଥନର ପୁତ୍ର, ସେ ସିମର ପୁତ୍ର, ସେ ସିମିର ପୁତ୍ର, ସେ ଜହତର ପୁତ୍ର, ସେ ଗେର୍ସୋମର ପୁତ୍ର, ସେ ଲେବିର ପୁତ୍ର। ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରୀର ସନ୍ତାନମାନେ ଠିଆ ହେଲେ। ଏଥନ କିସିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲୁକର ପୁତ୍ର, ସେ ହସବିୟର ପୁତ୍ର, ସେ ଅମତ୍ସ୍ୟର ପୁତ୍ର, ସେ ହିଲ୍କିଅର ପୁତ୍ର, ସେ ଅମ୍ସିର ପୁତ୍ର, ସେ ବାନିର ପୁତ୍ର, ସେ ସେମରର ପୁତ୍ର, ସେ ମହଲିର ପୁତ୍ର, ସେ ମୁସିର ପୁତ୍ର, ସେ ମରାରୀର ପୁତ୍ର, ସେ ଲେବିର ପୁତ୍ର। ସେମାନଙ୍କ ଭ୍ରାତୃଗଣ ଲେବିୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ। ମାତ୍ର ହାରୁଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୂଷାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦୀ ଉପରେ ଓ ଧୂପାର୍ଥକ ବେଦୀ ଉପରେ ଉତ୍ସର୍ଗ କଲେ ହାରଣଙ୍କର ସନ୍ତାନଗଣ ହାରଣଙ୍କର ପୁତ୍ର ଇଲିଆସର, ତାହାର ପୁତ୍ର ଫିନହସ, ତାହାର ପୁତ୍ର ଅବିସୁୟ, ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉସି, ତାହାର ପୁତ୍ର ସରହିୟ, ତାହାର ପୁତ୍ର ମୋରାୟୋତ, ତାହାର ପୁତ୍ର ଅମରିୟ, ତାହାର ପୁତ୍ର ଅହିଟୁବ, ତାହାର ପୁତ୍ର ସାଦୋକ, ତାହାର ପୁତ୍ର ଅହିମାସ, ଆଉ ସେମାନଙ୍କ ସ୍ୱସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ, ଯଥା ହାରଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, ଏହେତୁ ସେମାନଙ୍କୁ ଯେହୁଦା ଦେଶସ୍ଥ ହିବ୍ରଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳଭୂମି ଦିଆଗଲା, ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଜିଫୁନର ପୁତ୍ର କାଲେବଙ୍କୁ ଦିଆଗଲା। ପୁଣି ହାରଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗର ସବୁ ହିବ୍ରଣ, ଲିବ୍ନା, ତହିଁର ତଳିଭୂମି ଓ ଜତିର ଓ ଇଷ୍ଟିମୟ, ତହିଁର ତଳିଭୂମି, ହିଲେନ, ତହିଁର ତଳିଭୂମି, ଦବିର, ତହିଁର ତଳିଭୂମି, ଆସନ, ତହିଁର ତଳିଭୂମି ଓ ବେତ୍ ସେମସ, ତହିଁର ତଳିଭୂମି। ପୁଣି ବିନ୍ୟାମିନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ, ତହିଁର ତଳିଭୂମି ଅନାଥୋତ, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା। ପୁଣି କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶ ଗୋଷ୍ଠୀଠାରୁ ଅର୍ଦ୍ଧବଂଶ ଅର୍ଥାତ୍ ମନସିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। ଆଉ ଗେର୍ସମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇସାଖର ବଂଶଠାରୁ ଓ ଆସେର ବଂଶଠାରୁ ଓ ନପ୍ତାଲି ବଂଶଠାରୁ ଓ ବାସନସ୍ଥ ମନସି ବଂଶଠାରୁ ତେର ନଗର ଦିଆଗଲା। ମରାରୀର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ ବଂଶଠାରୁ ଓ ଗାଦ ବଂଶଠାରୁ ଓ ସବୁଲୁନ ବଂଶଠାରୁ ବାର ନଗର ଦିଆଗଲା। ପୁଣି ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କୁ ତଳଭୂମି ସହିତ ନଗରମାନ ଦେଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗର ସବୁ ଯେହୁଦା ସନ୍ତାନଗଣର ବଂଶଠାରୁ, ସିମିଅନ ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମିନ ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ। ପୁଣି କହାତ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରାଇମ ବଂଶଠାରୁ ସ୍ୱସ୍ୱ ସୀମାସ୍ଥ ନଗର ପାଇଲେ, ଆଉ ସେମାନେ ସେମାନଙ୍କୁ ଆଶ୍ରୟ ନଗରମାନ ଦେଲେ ଇଫ୍ରାଇମର ପର୍ବତମୟ ଦେଶରେ, ତଳିଭୂମି ସହିତ ସିକିମ, ତଳିଭୂମି ସହିତ ଗେସର, ତଳିଭୂମି ସହିତ ଜିକ୍ମିୟାମ ଓ ତଳିଭୂମି ସହିତ ବେତ୍ ହୋରଣ, ତଳିଭୂମି ସହିତ ଅୟାଲୋନ, ତଳିଭୂମି ସହିତ ଗାତ୍ ରିମୋନ। ପୁଣି ମନସିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର ଓ ତଳିଭୂମି ସହିତ ବିଲିୟମ, ଏହିସବୁ ନଗର କହାତ ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ। ଗେର୍ସମର ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳଭୂମି ସହିତ ବାସନସ୍ଥ ଗୋଲନ ଓ ତଳଭୂମି ସହିତ ଅଷ୍ଟାରୁତ, ଆଉ ଇସାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦସ, ତଳିଭୂମି ସହିତ ଦାବରତ, ତଳିଭୂମି ସହିତ ରାମୁତ ଓ ତଳିଭୂମି ସହିତ ଆନେମ, ଆଉ ଆସେର ବଂଶଠାରୁ ତଳିଭୂମି ସହିତ ମସାଲ, ତଳିଭୂମି ସହିତ ଅବଦୋନ, ତଳିଭୂମି ସହିତ ହୁକୋକ, ତଳିଭୂମି ସହିତ ରାହୁବ, ଆଉ ନପ୍ତାଲି ବଂଶଠାରୁ ତଳିଭୂମି ସହିତ ଗାଲିଲିସ୍ଥ କେଦସ, ତଳିଭୂମି ସହିତ ହମନ ଓ ତଳିଭୂମି ସହିତ କିରିଆଥୈମ ଦିଆଗଲା। ମରାରୀ ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୁଲୁନ ବଂଶଠାରୁ ତଳିଭୂମି ସହିତ ରିମୋନ,
ତଳିଭୂମି ସହିତ ବାରୁଦ ଦିଆଗଲା।
ଆଉ ଜର୍ଦ୍ଦନର ସେପାରି ଜିରିହୋ ନିକଟରେ ଜର୍ଦ୍ଦନର ପୂର୍ବ ଦିଗରେ ରୁବେନ ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର ଓ ତଳିଭୂମି ସହିତ ଜହସ ଓ ତଳିଭୂମି ସହିତ କଦେମୋତ ଓ ତଳିଭୂମି ସହିତ ମେଫାତ,
ଆଉ ଗାଦ ବଂଶଠାରୁ ତଳିଭୂମି ସହିତ ଗିଲ୍ୟଦସ୍ଥ ରାମୋତ,
ତଳିଭୂମି ସହିତ ମହନିୟମ,
ତଳିଭୂମି ସହିତ ହିସବୋନ
ଓ ତଳିଭୂମି ସହିତ ଜାସେର ଦିଆଗଲା।